ହ୍ୟାଲୋ, ମୋ ନାଁ ଅରବିନ୍ଦ ସାହୁ, ମଠ ସାହିରୁ କହୁଥିଲି। ଆମର ପାଣି ପ୍ରୋବ୍ଲେମ୍ ହେଉଛି, ମାନେ ପାଣି ବି ଜମା ଠିକ ସେ ଆସୁନି। ଗୋଟେ ବେଳୁ ଗୋଟେ ଦିନ ପାଣି ଆସିଲେ ଗୋଟେ ଦିନ ପାଣି ଠିକରେ ଆସୁନି। ଘଣ୍ଟାଏ ପାଣି ଆସୁଛି, ଘଣ୍ଟାଏ ପାଣି ଦେବା ଭିତରେ 15 ମିନିଟ୍ ଦଉଛନ୍ତି, ପୁଣି ବନ୍ଦ ହେଇଯାଉଛି ପାଣି। ପାଣି ପ୍ରୋବ୍ଲେମ୍ ଏମିତି ହେଉଛି, ପାଣି ଆସୁନି। ଆଉ ଅଳିଆ ବି ପ୍ରୋବ୍ଲେମ୍ ହେଉଛି, ଡଷ୍ଟବିନ୍ ମାନେ ଅଳିଆ ଗାଡି ଧର ଆସୁଛି, ସେ ରୋଡ ରୁ ସିଆଡେ ସିଆଡେ ପଳଉଛି, ଡାକୁନାହାନ୍ତି କିଛି ନାହିଁ। ଅଳିଆ ଥୁଆ ହେଉଛି, 2 ଦିନ ଲେଖା ଅଳିଆ ଥୁଆ ହେଲା ପରେ ଯାଇକି ଆମେ ଯଦି ଦେଖୁଛୁ ଅଳିଆ ଗାଡି ଆଉଛି, ଆମେ ନେଇକି ପକଉଛୁ, ନହେଲେ ସେ ଏମିତି ଗାଡି ଏମିତି ପଳଉଛି। ଆମ ସାହିରେ ଦୟାକରି ଟିକେ ଯଦି ସୁବିଧା କଲେ ଆମେ ଭଲ ହୁଅନ୍ତା। ଯେକୌଣସି ନମ୍ବର ଗୋଟେ କେତେ